ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2025-26 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କଲେ ବଜେଟ୍ ଉପସ୍ଥାପନ। ବାର୍ଷିକ 12 ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ପଡ଼ିବ ନାହିଁ। ସମାବେଶୀ ବିକାଶ ପଥରେ ପ୍ରତ୍ୟେକଙ୍କୁ ସାମିଲ କରିବା ନେଇ ବଜେଟ୍ରେ ଲକ୍ଷ୍ୟ ରଖାଯାଇଛି, କହିଲେ ଅର୍ଥମନ୍ତ୍ରୀ। ଏବଂ ବିଜେପି ଓ ସହଯୋଗୀ ଦଳ ବଜେଟ୍କୁ କଲେ ସ୍ୱାଗତ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ 2025-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ବିଶ୍ୱରେ ଅନ୍ୟ ସମସ୍ତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ବେଗରେ ଆଗେଇ ଚାଲିଛି। ଚଳିତ ବଜେଟ୍ରେ 10ଟି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ସମାବେଶୀ ବିକାଶର ପଥରେ ପ୍ରତ୍ୟେକଙ୍କୁ ସାମିଲ କରିବା ବଜେଟ୍ର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ଅଭିବୃଦ୍ଧିଶୀଳ ବିକାଶକୁ ବଜେଟ୍ରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣରେ କହିଛନ୍ତି, ଆଗାମୀ 5 ବର୍ଷ ମଧ୍ୟରେ ନିଯୁକ୍ତି ଭିତ୍ତିକ ବିକାଶ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଡାଲିଜାତୀୟ କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ଲାଗି କେନ୍ଦ୍ର ସରକାର 6 ବର୍ଷିଆ ଅଭିଯାନ ଆରମ୍ଭ କରିବେ। ସେହିପରି ଉଚ୍ଚ ଉତ୍ପାଦ ଭିତ୍ତିକ ମଞ୍ଜି ନିମନ୍ତେ ଜାତୀୟ ମିଶନ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଉତ୍ପାଦନ ଓ ବିପଣନ ତ୍ୱରାନ୍ୱିତ କରିବା ନିମନ୍ତେ ମଖନ ବୋର୍ଡ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଶ୍ରୀମତୀ ସୀତାରମଣ ଘୋଷଣା କରିଛନ୍ତି। ଚଳିତ ବଜେଟ୍ରେ ଟିକସ, ଶକ୍ତି, ସହରାଞ୍ଚଳ ବିକାଶ, ଖଣି, ଅର୍ଥନୀତି ଏବଂ ପ୍ରାଧିକରଣ ଆଦି 6ଟି କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ବିକାଶ ଯାତ୍ରାରେ କୃଷି, ଏମ୍ଏସ୍ଏମ୍ଇ, ପୁଞ୍ଜି ବିନିଯୋଗ ଏବଂ ରପ୍ତାନୀକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଅର୍ଥମନ୍ତ୍ରୀ ସୂତା ଉତ୍ପାଦକତା ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନର ମଧ୍ୟ ଘୋଷଣା କରିଛନ୍ତି। ଦେଶର ପୂର୍ବାଞ୍ଚଳରେ ନିଷ୍କ୍ରିୟ ହୋଇ ପଡ଼ିରହିଥିବା 3ଟି ୟୁରିଆ ସାର କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଋଣ ଗ୍ୟାରେଣ୍ଟି ସୀମା ବୃଦ୍ଧି କରାଯିବା ନେଇ ଶ୍ରୀମତୀ ସୀତାରମଣ ବଜେଟ୍ ଅଭିଭାଷଣରେ ଘୋଷଣା କରିଛନ୍ତି। ଋଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ଗ୍ୟାରେଣ୍ଟି ପରିମାଣ 5 କୋଟିରୁ 10 କୋଟି ଟଙ୍କାକୁ ବୃଦ୍ଧି କରିବା ଲାଗି ଘୋଷଣା କରାଯାଇଛି। ସେହିପରି ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇଦେବା ପରିମାଣ 20 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଆଗାମୀ 5 ବର୍ଷ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ ପ୍ରଥମ ଥର ଲାଗି ଋଣ ପରିମାଣ 2 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି। ଖେଳଣା ପ୍ରସ୍ତୁତ କ୍ଷେତ୍ରରେ ଭାରତକୁ ବିଶ୍ୱର କେନ୍ଦ୍ରସ୍ଥଳ ଭାବେ ଗଢ଼ି ତୋଳିବା ଲାଗି ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଶ୍ରୀମତୀ ସୀତାରମଣ କହିଛନ୍ତି, ବିଦ୍ୟାଳୟଗୁଡ଼ିକରେ 50,000 ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବ ଏବଂ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦେଶରେ ଦକ୍ଷତା ବିକାଶ ନିମନ୍ତେ 5ଟି ଜାତୀୟ କେନ୍ଦ୍ର ସ୍ଥାପନ କରାଯିବ। ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବ୍ରଡ୍ବ୍ୟାଣ୍ଡ ସଂଯୋଗୀକରଣ କରାଯିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସେହିପରି କୃତ୍ରିମ ବୁଦ୍ଧିମତା ଶିକ୍ଷା ପ୍ରଦାନ ବ୍ୟବସ୍ଥା ନିମନ୍ତେ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରାଯିବ। ଆଗାମୀ 3 ବର୍ଷ ମଧ୍ୟରେ ସମସ୍ତ ଜିଲ୍ଲାରେ କର୍କଟ କେନ୍ଦ୍ର ଏବଂ ଡେ କେୟାର ସେଣ୍ଟର ଖୋଲାଯିବ। ଦେଶରେ 100% ଜଳ ଯୋଗାଣ ଲକ୍ଷ୍ୟ ହାସଲ ନିମନ୍ତେ ଅର୍ଥମନ୍ତ୍ରୀ ଜଳଜୀବନ ମିଶନକୁ 2028 ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ନେଇ ଘୋଷଣା କରିଛନ୍ତି। 20,000 କୋଟି ଟଙ୍କା ବ୍ୟୟରେ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟର ସ୍ଥାପନ, ଦେଶରେ 120 ନୂତନ ସ୍ଥାନକୁ ସଂଯୋଗ କରିବା ନିମନ୍ତେ ଉନ୍ନୀତ ଉଡ଼ାଣ ଯୋଜନା ଆରମ୍ଭ କରାଯିବ ବୋଲି ଗୃହରେ ଅର୍ଥମନ୍ତ୍ରୀ ବିବୃତ୍ତି ଦେଇଛନ୍ତି। ସେହିପରି ମେଡିକାଲ କଲେଜଗୁଡ଼ିକରେ 10,000 ଅତିରିକ୍ତ ସିଟ୍ ବ୍ୟବସ୍ଥା କରାଯିବ। ଘରୋଇ କ୍ଷେତ୍ରରେ ଭାଗିଦାରିତା ସହ ମେଡିକାଲ ଟୁରିଜିମ୍କୁ ପ୍ରୋତ୍ସାହନ ଦିଆଯିବ। ପ୍ରଯୁକ୍ତି ବିଦ୍ୟା ଗବେଷଣା ନିମନ୍ତେ 10,000 ପ୍ରଧାନମନ୍ତ୍ରୀ ଗବେଷଣା ବୃତ୍ତି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଗୃହରେ କହିଛନ୍ତି। 2047 ସୁଦ୍ଧା ଅତିକମ୍ରେ 100 ଗିଗାୱାଟ୍ ଆଣବିକ ଶକ୍ତି ଉତ୍ପାଦନ କରାଯିବ। ମଧ୍ୟବିତ୍ତ ଶ୍ରେଣୀ ଏବଂ ଚାକିରି କରୁଥିବା ଲୋକଙ୍କ ପାଇଁ ସରକାର ବଜେଟ୍ରେ ନୂଆ ଟିକସ ବ୍ୟବସ୍ଥା ଘୋଷଣା କରିଛନ୍ତି। 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ, ହେଲେ 12 ଲକ୍ଷରୁ ଉର୍ଦ୍ଧ୍ୱ ଆୟ କରୁଥିବା ବ୍ୟକ୍ତିଙ୍କୁ ନୂଆ ଟିକସ ବ୍ୟବସ୍ଥା ଅନୁସାରେ ଆୟକର ସ୍ଲାବ ଘୋଷଣା କରାଯାଇଛି। ଏହି ବ୍ୟବସ୍ଥାରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। 4-8 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ 5%, 8-12 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ 10%, 12-16 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ବର୍ଗଙ୍କ ପାଇଁ 15% ଏବଂ 16-20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ସୀମାରେ 20% ଟିକସ ଦେବାକୁ ପଡ଼ିବ। 20-24 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ 25% ଏବଂ 24 ଲକ୍ଷରୁ ଅଧିକ ଆୟ ଉପରେ 30% ଟିକସ ଦେବାକୁ ପଡ଼ିବ। ଅର୍ଥମନ୍ତ୍ରୀ କହିଛନ୍ତି ଏହି ନୂତନ ଟିକସ ବ୍ୟବସ୍ଥା ମଧ୍ୟବିତ୍ତଙ୍କୁ ଯଥେଷ୍ଟ ସହାୟତା ପ୍ରଦାନ କରିବ। ଶ୍ରୀମତୀ ସୀତାରମଣ କହିଛନ୍ତି ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ପ୍ରତ୍ୟକ୍ଷ ଟିକସ ବାବଦରେ 1 ଲକ୍ଷ କୋଟି ଟଙ୍କା ଏବଂ ପରୋକ୍ଷ ଟିକସ ବାବଦରେ 2,600 କୋଟି ଟଙ୍କା ରାଜସ୍ୱ ସରକାର ହରାଇବେ। ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଉପରେ ଟିକସ ଛାଡ଼ ସୀମା 50,000 ଟଙ୍କାରୁ 1 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଟିକସ ସଂସ୍କାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ସଂସଦରେ ବଜେଟ୍ ଉପସ୍ଥାପନ ପରେ ବିଭିନ୍ନ କ୍ଷେତ୍ରରୁ ବଜେଟ୍କୁ ନେଇ ପ୍ରତିକ୍ରିୟା ଆମର ହସ୍ତଗତ ହେଉଛି। ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ ଫିକି କେନ୍ଦ୍ର ବଜେଟ୍କୁ ସ୍ୱାଗତ କରିଛି। ପର୍ଯ୍ୟଟନ ଓ ସାମୁଦ୍ରିକ କ୍ଷେତ୍ର ଉପରେ ଏହି ବଜେଟ୍ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଫିକିର ସଭାପତି ହର୍ଷବର୍ଦ୍ଧନ ଅଗ୍ରୱାଲ କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଚଳିତ ବର୍ଷ ବଜେଟ୍ର ମୁଖ୍ୟ ଆକର୍ଷଣ ହେଉଛି ଟିକସ ହାର ହ୍ରାସ। ବିଜେପି ଏବଂ ସହଯୋଗୀ ଦଳଗୁଡ଼ିକ ପକ୍ଷରୁ କେନ୍ଦ୍ରୀୟ ବଜେଟ୍କୁ ସ୍ୱାଗତ କରାଯାଇଛି। କୃଷିମନ୍ତ୍ରୀ ଶିବରାମ ସିଂ ଚୌହାନ କହିଛନ୍ତି କୃଷିକ୍ଷେତ୍ରକୁ ବଜେଟ୍ରେ ଅଗ୍ରାଧିକାର ମିଳିଛି। ଆତ୍ମନିର୍ଭର ଭାରତ ଅଭିଯାନକୁ ଏହି ବଜେଟ୍ ଗତିଶୀଳ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା ବଜେଟ୍କୁ ସ୍ୱାଗତ କରିବା ସହ ଆୟକର ସୀମାରେ ରିହାତି ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବଜେଟ୍କୁ ନେଇ ମିଶ୍ରିତ ପ୍ରତିକ୍ରିୟା ଏବଂ ସମାଲୋଚନା ପ୍ରକାଶ ପାଇଛି। ସଂସଦ ଭବନ ବାହାରେ ଗଣମାଧ୍ୟମ ସହ ମତ ବିନିମୟ କରି କଂଗ୍ରେସ ସାଂସଦ ଶଶି ଥରୁର୍ କହିଛନ୍ତି ବେରୋଜଗାରୀ ଏବଂ ଯୁବବର୍ଗ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ନେଇ ବଜେଟ୍ରେ କୌଣସି ଆଲୋଚନା ହୋଇନାହିଁ। ବାହାରେ ଗଣମାଧ୍ୟମ ସହ ମତ ବିନିମୟ କରି କଂଗ୍ରେସ ସାଂସଦ ଶଶି ଥରୁର୍ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ୍ରେ ଭାରତକୁ ବିକଶିତ ପଥରେ ନେବା ପାଇଁ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି। 12 ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି
ବଜେଟ୍ଟା ଲୋକାଭିମୁଖୀ ବଜେଟ୍, ବଜେଟ୍ଟା ସାଧାରଣ ଲୋକ ମଧ୍ୟବିତ୍ତ ଲୋକଙ୍କ ପାଇଁ ସୁବିଧା ରହିଛି। ଆଉ ସବୁଥିରୁ ବଡ଼ ସୁବିଧା ଯେ ସହରୀ ବିକାଶ ପାଇଁ ଆଉ ଅନେକ ଗୁଡ଼ିଏ ସହରକୁ ନୂତନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ମୁଁ ଭାବୁଛି ତା ଭିତରେ ସମ୍ବଲପୁର ବି ଇନକ୍ଲୁଡ୍ ହୋଇପାରେ। ଆଉ ସମ୍ବଲପୁର ଇନକ୍ଲୁଡ୍ ହେଲେ ସମ୍ବଲପୁର ଆଉ ମଧ୍ୟମ ଧରଣର ସହରମାନେ ବିକଶିତ ହେବ।
ଟିକସ କ୍ଷେତ୍ରରେ କେନ୍ଦ୍ର ସରକାର ନେଇଥିବା କେତେକ ପଦକ୍ଷେପକୁ ସ୍ୱାଗତ କରାଯାଇଛି। ଏ ସମ୍ପର୍କରେ ଭଦ୍ରକର ଆୟକର ସମ୍ବନ୍ଧିତ ଆଇନଜୀବୀ ପ୍ରମୋଦ କୁମାର ବିଶ୍ୱାଳ ଆକାଶବାଣୀକୁ କହିଛନ୍ତି
ଆଜି ଏଫ୍ଏମ୍ ଯୋଉ ନିର୍ମଳା ସୀତାରମଣ ଯୋଉ ସ୍ପିଚ୍ ଦେଲେ, ବଜେଟ୍ ସ୍ପିଚ୍ ଦେଲେ, ବହୁତ ଭଲ ସ୍ପିଚ୍ ଦେଲେ। ମଧ୍ୟମବର୍ଗ ପାଇଁ ଆଗ ବର୍ଷ ଅପେକ୍ଷା ଟିକେ ଭଲ କରିଛନ୍ତି। ଆଉ ଯୋଉଟା 4 ଲକ୍ଷ ନାହିଁ ଆପଣଙ୍କର ଥିଲା କେତେ ପର୍ଯ୍ୟନ୍ତ, ସେଟା 7 ଲକ୍ଷ ପର୍ଯ୍ୟନ୍ତ ଥିଲା, ସେଇଟା ଆପଣଙ୍କର 12 ଲକ୍ଷ ପର୍ଯ୍ୟନ୍ତ ଛାଡ଼ କରିଛନ୍ତି। ତେବେ ଯାହା ହଉ, କିନ୍ତୁ ବଜେଟ୍ ସୋଫାର ସ୍କୁଲ ମଧ୍ୟବିତ୍ତ ପାଇଁ ବହୁତ ଭଲ ବଜେଟ୍, ସେଥିପାଇଁ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ।
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2025 ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଇଚ୍ଛୁକ ପ୍ରାର୍ଥୀମାନେ ଓଜେଇଇ ୱେବ୍ସାଇଟ୍ ojee.nic.in ଆବେଦନ କରିପାରିବେ। ଆସନ୍ତା ମାର୍ଚ୍ଚ 20 ପର୍ଯ୍ୟନ୍ତ ଅନ୍ଲାଇନ୍ ଆବେଦନ କରାଯାଇପାରିବ। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାକୁ ଦାୟିତ୍ୱ ଦେଇଛନ୍ତି। ସେହିଭଳି ରାଜ୍ୟର 100 ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ସ୍କୁଲର ବିକାଶ କରାଯିବ ବୋଲି ଓସେପା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର ଚଳିତ ଖରିଫ ଋତୁରେ 77 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଧାନ ସଂଗ୍ରହ ପରିମାଣ 65 ଲକ୍ଷ ମେଟ୍ରିକ୍ ଟନ୍ ଧାର୍ଯ୍ୟ ହୋଇଥିଲା। ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଧିକ ଧାନ କିଣିବା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ହକି ଇଣ୍ଡିଆ ଲିଗ୍ର ଫାଇନାଲ୍ରେ ଆଜି ସ୍ରାଚି ରାଓ ବେଙ୍ଗଲ ଟାଇଗର୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଆଜି ରାତି 8:15ରେ ଏହି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। 2025-26 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କଲେ ବଜେଟ୍ ଉପସ୍ଥାପନ। ବାର୍ଷିକ 12 ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ପଡ଼ିବ ନାହିଁ। ସମାବେଶୀ ବିକାଶ ପଥରେ ପ୍ରତ୍ୟେକଙ୍କୁ ସାମିଲ କରିବା ନେଇ ବଜେଟ୍ରେ ଲକ୍ଷ୍ୟ ରଖାଯାଇଛି କହିଲେ ଅର୍ଥମନ୍ତ୍ରୀ, ଏବଂ ବିଜେପି ଓ ସହଯୋଗୀ ଦଳ ବଜେଟ୍କୁ କଲେ ସ୍ୱାଗତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ତେବେ ବଜେଟ୍ ସମ୍ପର୍କିତ ସ୍ୱତନ୍ତ୍ର ସମ୍ବାଦ ଶୁଣିପାରିବେ 4:00।